ମା ସତରେ ସୃଷ୍ଟିରେ ମା ଗୋଟିଏ ଛୋଟ ଶବ୍ଦ ନା? ହଁ, ଛୋଟ ଶବ୍ଦ ହୋଇଥାଇପାରେ, ପରନ୍ତୁ ତାର କର୍ମଜୀବନ କ୍ଷୁଦ୍ର ନୁହେଁ। ଅଜସ୍ର ଶବ୍ଦର ସମାହାରରେ ମଧ୍ୟ ତାର ଅର୍ଥକୁ ପରିପ୍ରକାଶ କରିହେବ ନାହିଁ। ହଁ, କରିହେବ ଯଦି କେବଳ ପରିକଳ୍ପନା। ଆଜି ବାହାରେ ଛିଡ଼ା ହୋଇଥିଲି, ପଡ଼ୋଶୀ ଘରୁ ଗୋଟିଏ ଶବ୍ଦ ଶୁଣାଗଲା,
ପଦ୍ମା ଆଜି ମାଛ ବେସର ଟିକେ କରିବ? ମମି ମୋ ପାଇଁ ମାଛ ଚେଚା କରିବୁ, ପଖାଳ ଖାଇବି।
ସାନ ପୁଅ କହୁଥାଏ,
ମୋର ମାଛ ପ୍ରାୟ।
କି ବିଚିତ୍ର ଏ ସମାଜ, ମାର ଇଚ୍ଛା କଣ କେହି ପଚାରିଲେନି, ବରଂ ପ୍ରତି ଉତ୍ତରରେ ଆସିଲା,
ହଁ ହଁ ସମସ୍ତଙ୍କ ପାଇଁ ସବୁ କରିବି।
ବାଃ, ସ୍ନେହର ତ ଏଠି ଉପମା ନାହିଁ। ତତ୍କ୍ଷଣାତ୍ ଏ ପାଖ ଘରୁ ଗୋଟିଏ କଠିନ ଶବ୍ଦ ଶୁଣାଗଲା,
ମା ସବୁବେଳେ ବସି ରୁହନି, ହାତ ଗୋଡ ହଲାଓ, କାମ କର, ନହେଲେ ଏ ଅବସ୍ଥାରେ ହାତ ଗୋଡ ଲାଗିଗଲେ ଉଠେଇବ କିଏ?
ଏହି ଶବ୍ଦ ପଡ଼ୋଶୀ ଘର ଭାଉଜଙ୍କର, ବୋଧ ହୁଏ ସେଇ ମା ନାମରେ ଉଚ୍ଚାରିତ ହେଉଥିବା ଶବ୍ଦର କର୍ତ୍ତା ଜଣେ ବୃଦ୍ଧ ଅଟନ୍ତି। ଭାଇ ପେପର ପଢୁଥିବା ସମୟରେ ଏହି ଶବ୍ଦ ଗୁଡିକ ଶୁଣି ବିରକ୍ତି ପ୍ରକାଶ କରି କହିଲେ,
ଓହୋ ମା, ତୁ କଣ ଏଠି ବସିବାକୁ ଆସିଛୁ? ଖାଲି ବସି ରହିବା ପାଇଁ ତତେ ମୁଁ ଗାଁରୁ ସହରକୁ ଆଣିନଥିଲି।
ବୃଦ୍ଧ ଜଣକ ଉତ୍ତର ଦେଲେ, ବାବାରେ ଶାଗ ବାଛୁଛି ପରା, ଯାଉଛି ରୋଷେଇ କରିବି। ଆରେ ବାଃ, କି ରୁକ୍ଷ ସମାଜେ, ମାତୃତ୍ୱର ପରିଚୟ କଣ ଏଇଟା? ଯେତେବେଳେ ମାଆଟି ତାର ଜୀବନର ମଧ୍ୟସ୍ଥଳରେ ଥାଏ, ସେତେବେଳେ ତାର ସନ୍ତାନ ତାଠୁ ସ୍ନେହ ଚାହିଁଥାଏ, ଏବଂ ବୃଦ୍ଧାବସ୍ଥାରେ ଯେତେବେଳେ ମାଆଟି ତାର ସନ୍ତାନର ସ୍ନେହ ଓ ସହାନୁଭୂତି ଆଶା କରେ, ପ୍ରତିବଦଳରେ ତାକୁ ସନ୍ତାନମାନଙ୍କର ଘୃଣା ଓ କଠିନ ଶବ୍ଦର ଚିତ୍କାର ମିଳିଥାଏ। ଫଳନ୍ତି ବୃକ୍ଷର ଉଦାହରଣ କ'ଣ ଏହାର ସ୍ପଷ୍ଟତାକୁ ସୂଚାଏ? ବୃକ୍ଷ ଫଳନ୍ତି ହେଲେ ତାକୁ ସମସ୍ତେ ଆଦର କରିଥାନ୍ତି, ସ୍ୱାର୍ଥ ଚିନ୍ତନରେ ଫଳକୁ ଆଶା ରଖି ବୃକ୍ଷରେ ପାଣି ଦେଇଥାନ୍ତି, ଅନ୍ୟଥା କାଟିବାକୁ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ଗୋଟିଏ ମା ଛଡ଼ା ଅନ୍ୟ କେହି ବୁଝିପାରନ୍ତି ନାହିଁ ମାଆର ହୃଦୟକୁ। ଏହା ହିଁ ଅକାଟ୍ୟ ସତ୍ୟତାର ସ୍ପଷ୍ଟତାକୁ ସୂଚାଇଥାଏ। ମା ହେଉଛି ଧରିତ୍ରୀ ସ୍ୱରୂପା। ଦୁନିଆରେ ସମସ୍ତ ମନୁଷ୍ୟଙ୍କର କର୍ମମୟ ଜୀବନର ମୂଲ୍ୟ ନିର୍ଦ୍ଧାରିତ କରାଯାଇଥାଏ, ପରନ୍ତୁ ମା କେବେ ହେଲେ ତାର ଜୀବନରେ ଫଳପ୍ରାପ୍ତି ହେବାକୁ ଆଶା ରଖିନଥାଏ। କାହିଁକି ବା ଆଶା କରିବ, ତାର ନିଜ ସଂସାର ତ ଇଏ, ଜୀବନରେ ଗୋଟିଏ ଦିନ ଛୁଟି ମାଗିନଥାଏ। ଶାରୀରିକ ଭାବେ ଅସୁସ୍ଥତା ଅନୁଭବ କଲେ ମଧ୍ୟ ତାର ସ୍ୱାମୀ ଓ ସନ୍ତାନମାନଙ୍କ ପାଇଁ ସବୁ ଭୁଲି ଯାଇଥାଏ, କାହିଁକି ନା ସେ ହେଉଛି ମା, ମମତାର ଆଧାର, ପୃଥିବୀର ସର୍ବବୃହତ ସ୍ନେହର ଭଣ୍ଡାର। କଥାରେ ଅଛି ପରା, ବିନା ମୂଲ୍ୟରେ ମିଳୁଥିବା ଦ୍ରବ୍ୟକୁ କେହି ଆଦର କରନ୍ତି ନାହିଁ, ହୁଏତ ଏ କଥା ହିଁ ସତ୍ୟ। ଏ ରୁକ୍ଷ ସମାଜକୁ ଚେତେଇବା ପାଇଁ ଅନେକ ଦୃଷ୍ଟାନ୍ତର ଆବଶ୍ୟକତା ପଡ଼ିବ, କିନ୍ତୁ ପରିବର୍ତ୍ତନଶୀଳ ସମାଜକୁ ଦୃଷ୍ଟିଗୋଚର କରିହେବ ନାହିଁ। ଯଦି ମୁଁ ବୋଲି ଶବ୍ଦଟି ପରିବର୍ତ୍ତନ ହେବ ନାହିଁ, ତେବେ ଆମେ ବୋଲି ଶବ୍ଦ ପରିବର୍ତ୍ତନ ହେବାକୁ ସ୍ୱପ୍ନମଣି ନେବା ଉଚିତ। ଆଶା କରୁଛି ମୋର ଏହି ଗୁଣ୍ଡୁଚି ମୂଷା ପରି କ୍ଷୁଦ୍ର ଜୀବନର ତୁଳନାତ୍ମକ ଛୋଟ ଗଳ୍ପ ସମାଜକୁ କିଛି ମାତ୍ରାରେ ପ୍ରେରଣା ଦେବ। ଧନ୍ୟବାଦ।